ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ମହାଶିବରାତ୍ରୀ। ଦୀପ ଜାଳି ଜାଗର କରୁଛନ୍ତି ଶ୍ରଦ୍ଧାଳୁ। ଭଦ୍ରକର ବାବା ଆଖଣ୍ଡମଣିଙ୍କ ପୀଠର ଉନ୍ନତିକରଣ ପାଇଁ 10 କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ରାଜ୍ୟ ସରକାର। ପ୍ରୟାଗରାଜର ମହାକୁମ୍ଭ ମେଳାର ଆଜି ଶେଷ ଦିନରେ ଭାରତୀୟ ବାୟୁସେନାର ଏୟାର ଶୋ ଏବଂ ମାଲକାନଗିରିରେ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା। ରାଜ୍ୟର ବିଭିନ୍ନ ଶୈବପୀଠରେ ଆଜି ସକାଳୁ ଦେବଦେବ ମହାଦେବଙ୍କ ମହାଶିବରାତ୍ରୀ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ କରାଯାଏ ଏବଂ ଏହା ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱ ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ଓ ପୁରୀର ଲୋକନାଥ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ସୁରୁଖୁରୁରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଏହି ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରାତି 10:00 ମହାଦୀପ ଉଠିବ ବୋଲି ମନ୍ଦିର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି। ଶୈବପୀଠଗୁଡ଼ିକରେ ମଧ୍ୟରାତ୍ରି ପରଠାରୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଶ୍ରୀ ଲୋକନାଥ ମନ୍ଦିରରେ 3:00, ଭଦ୍ରକର ବାବା ଆଖଣ୍ଡମଣି ମନ୍ଦିରରେ 4:30, କଟକ ଧବଳେଶ୍ୱର ମନ୍ଦିରରେ ରାତି 10:00, ଢେଙ୍କାନାଳ କପିଳାସ ମନ୍ଦିରରେ 4:20 ମହାଦୀପ ଉଠିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ମହାଶିବରାତ୍ରୀ ପାଇଁ କଟକ ସହରର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଗଡ଼ଗଡ଼େଶ୍ୱର, ଅମରେଶ୍ୱର, ନୀଳକଣ୍ଠେଶ୍ୱର ଏବଂ ପାରେଶ୍ୱର ମନ୍ଦିର ସମେତ ଅନ୍ୟ ପୀଠଗୁଡ଼ିକରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଉଛି। ସେହିଭଳି ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିର ନୀଳକଣ୍ଠେଶ୍ୱର, ତେନ୍ତୁଲୁଖୁଣ୍ଟିର ଘୁମରେଶ୍ୱର ଆଦି ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାତିରେ ହରିହର ଭେଟ ସହ ମହାଦୀପ ଉଠିବ। ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତମାନେ ଧାଡ଼ିରେ ଠିଆ ହୋଇ ଦର୍ଶନ କରୁଛନ୍ତି। ରାତିରେ ଜାଗର ଉତ୍ସବ ସହ ନିର୍ଦ୍ଧାରିତ ମୁହୂର୍ତ୍ତରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗୀର ଜିଲ୍ଲାର ଶୈବପୀଠ ହରିଶଙ୍କରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗଞ୍ଜାମ, କୋରାପୁଟ, ଢେଙ୍କାନାଳ ଜିଲ୍ଲାର ମନ୍ଦିରଗୁଡ଼ିକରେ ଭକ୍ତଙ୍କ ପ୍ରବଳ ସମାଗମ ପରିଲକ୍ଷିତ ହୋଇଛି। ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବାଳୟ ଝାଡ଼େଶ୍ୱର, ବାବା ଚମ୍ପକେଶ୍ୱର, ବାବା ସିଦ୍ଧେଶ୍ୱର ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାର ଶୈବପୀଠ ମହେନ୍ଦ୍ରଗିରି ସମେତ ପାରଳାଖେମୁଣ୍ଡି ଓ ଆଖପାଖ ଅଞ୍ଚଳରେ ଶୈବପୀଠଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମନ୍ଦିରଗୁଡ଼ିକରେ ରାତି 10:00 ମହାଦୀପ ଉଠିବ ବୋଲି ସୂଚନା ମିଳିଛି। ନୟାଗଡ଼ର ଲଡ଼ୁବାବାଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏଥିଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରାତି 12:00 ମହାଦୀପ ଉଠିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସେହିଭଳି ରାୟଗଡ଼ାର ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଉଛି। ବୌଦ୍ଧ ଜିଲ୍ଲାର ହରିହର ପୀଠ, ବାବା ମାତଙ୍ଗେଶ୍ୱର, ବାବା ଚନ୍ଦ୍ରଚୂଡ଼ଙ୍କ ପୀଠରେ ମହାଶିବରାତ୍ରୀ ପାଳିତ ହେଉଛି। ଆଜି ମଧ୍ୟରାତ୍ରିରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ଭଦ୍ରକସ୍ଥିତ ବାବା ଆଖଣ୍ଡମଣିଙ୍କ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର 10 କୋଟି ଟଙ୍କା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସକାଳେ ଆଖଣ୍ଡମଣିଙ୍କ ଦର୍ଶନ କରିବା ଅବସରରେ ଏହି ଘୋଷଣା କରିଛନ୍ତି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଓ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥରାଶି ବିନିଯୋଗ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ 2000 କୋଟି ଟଙ୍କାର ବଜେଟ୍ କରାଯାଇଛି। ବ୍ଲକରେ ଏକ ଖେଳ ପଡ଼ିଆ ଯେଉଁଥିରେ ଇଣ୍ଡୋର ଷ୍ଟାଡିୟମ ଆଉଟଡୋର ଷ୍ଟାଡିୟମ ବହୁତ ବଡ଼ ଆକାରରେ ହେବ। ଆମ ସରକାରରେ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସମୃଦ୍ଧ କୃଷକ ଯୋଜନାରେ 800 ଟଙ୍କାର ଇନପୁଟ ସବସିଡି ଦିଆହେଇ 60,000 କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ସୁଭଦ୍ରା ଯୋଜନାରେ 10,000 କୋଟି, ସୁଭଦ୍ରା ସୁରକ୍ଷିତ କରିବା ପାଇଁ 153 କୋଟି ଟଙ୍କାର ଅଧିକ ବ୍ୟୟ ବରାଦ କରାଯାଇଛି।
ପବିତ୍ର ଜାଗର ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଜ ମଧ୍ୟ ଆଖଣ୍ଡମଣିଙ୍କ ଦର୍ଶନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭ ମେଳା ଆଜି ଉଦ୍ଯାପିତ ହୋଇଛି। ମହାଶିବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଅନ୍ତିମ ଅମୃତ ସ୍ନାନ କରିଛନ୍ତି। ଗତମାସ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଆଜି ସୁଦ୍ଧା 66 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମହାକୁମ୍ଭ 2025ର ଅନ୍ତିମ ଦିନରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରୟାଗରାଜଠାରେ ଏୟାର ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତି ସେହଗଲ କହିଛନ୍ତି, ଦେଶର ସଂସ୍କୃତିର ପ୍ରସାରରେ ଲୋକସେବା ପ୍ରସାରଣକାରୀ ଆକାଶବାଣୀର ପ୍ରମୁଖ ଭୂମିକା ରହିଛି। ମହାକୁମ୍ଭର ଅନ୍ତିମ ଦିନରେ ଏକ ବାର୍ତ୍ତା ଦେଇ ଶ୍ରୀ ସେହଗଲ କହିଛନ୍ତି, ଦୀର୍ଘଦିନ ଧରି ଚାଲିଥିବା ମହାକୁମ୍ଭରେ ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ ଅନେକ ଶ୍ରୋତାଙ୍କ ପାଖରେ ପହଞ୍ଚପାରିଛି। ପ୍ରୟାଗରାଜରେ ହେଉଥିବା ମହାକୁମ୍ଭର ପ୍ରତ୍ୟେକଟି ଖବର ଶ୍ରଦ୍ଧାଳୁଙ୍କ ପାଖରେ କୁମ୍ଭବାଣୀ ମାଧ୍ୟମରେ ପହଞ୍ଚାଇଛି। ମହାକୁମ୍ଭ ବିବିଧତା ମଧ୍ୟରେ ଏକତା ଆଣିବାରେ ସହାୟକ ହୋଇଥିବାବେଳେ କୁମ୍ଭବାଣୀ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରୟାଗରାଜକୁ ଆସୁଥିବା ତୀର୍ଥଯାତ୍ରୀ, ବିଭିନ୍ନ ଆଖଡ଼ାର ସାଧୁ ସନ୍ନ୍ୟାସୀଙ୍କୁ ଯୋଡ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ବୋଲି ଶ୍ରୀ ସେହଗଲ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ଟିମ୍ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ଦିବ୍ୟ ଓ ଭବ୍ୟ ମହାକୁମ୍ଭ କ୍ଷେତ୍ର ବୁଲି ଦେଖିବା ସହିତ ସେଠାକାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଛନ୍ତି। ବିଶେଷକରି ମହାକୁମ୍ଭ ଭଳି ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଉତ୍ତରପ୍ରଦେଶ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥାକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ନିରୀକ୍ଷଣ କରିଛନ୍ତି। ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଓ ସଞ୍ଚାର ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦଙ୍କ ତତ୍ତ୍ୱାବଧାନରେ ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ପରିସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆୟୋଜିତ କଳାଗ୍ରାମ ବୁଲି ଦେଖିଛନ୍ତି। ଏହି ପ୍ରତିନିଧିମାନେ ମହାକୁମ୍ଭ ପରିଦର୍ଶନ କରିବା ସହିତ ଗଙ୍ଗା, ଯମୁନା ଓ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏଣିକି ବର୍ଷକୁ ଦୁଇଥର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। 2026 ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ଓ ମାର୍ଚ୍ଚ ମାସ ମଧ୍ୟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମଇ ମାସରେ କରାଯିବାକୁ ସ୍ଥିର ହୋଇଛି। ମାଲକାନଗିରି ଡିଏନ୍କେ ଖେଳପଡ଼ିଆଠାରେ ପ୍ରଥମ ଥର ପାଇଁ ଆସନ୍ତା 28ରୁ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତିମେଳା ଅନୁଷ୍ଠିତ ହେବ। ଏଥିରେ 150 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେବେ। ସାତଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସହିତ ଜୈବିକ ଉତ୍ପାଦମାନ ପ୍ରଦର୍ଶିତ ହେବ। ଏହାବ୍ୟତୀତ ବିଭିନ୍ନ ବିଭାଗର ଷ୍ଟଲ୍ ମଧ୍ୟ ଦେଖିବାକୁ ମିଳିବ। ସମାରୋହରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ସୁଭଦ୍ରା ଶକ୍ତିମେଳା ମହିଳାମାନଙ୍କ ଆୟ ବୃଦ୍ଧି କରିବା ସହ ଆର୍ଥିକ ଓ ସାମାଜିକ ସ୍ୱାଧୀନତା ଏବଂ ମହିଳା ସଶକ୍ତିକରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଆଦି ଲକ୍ଷ୍ୟ ରହିଛି। ରାଜ୍ୟ ସରକାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍କିଟାଲରେ 24 ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ଡାକ୍ତରଖାନାର ବିଭିନ୍ନ ବିଭାଗରେ ସହକାରୀ ପ୍ରଫେସର ଭାବେ ଡେପୁଟେସନ ଓ ଚୁକ୍ତିଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 3 ଜଣ ନିଶ୍ଚେତକ ଡାକ୍ତର, ଶିଶୁରୋଗ ବିଭାଗରେ 7 ଜଣ, ମାନସିକ ରୋଗ ବିଭାଗରେ 2 ଜଣ, ଚକ୍ଷୁ ବିଭାଗରେ 3 ଜଣ, ଭେଷଜ, ଅସ୍ଥିଶଲ୍ୟ, ସ୍ନାୟୁ, ରେଡିଓଲୋଜି ଆଦି ବିଭାଗରେ ଜଣେ ଲେଖାଏଁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଚଳିତ ମାସ 6 ତାରିଖରେ ସାକ୍ଷାତକାର ପାଇଁ ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗୋଦାବରିଷ ବିଦ୍ୟାର୍ଥୀ ପ୍ରୋହାହନ ଯୋଜନା ପୋର୍ଟାଲରେ ଆବେଦନ କରିବାର ସମୟସୀମା ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନ କରିନଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଗତ 24 ତାରିଖରୁ ଏହି ପୋର୍ଟାଲ ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ 30,000 ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାରଠାରୁ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅପରପକ୍ଷେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବା ନେଇ ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ମହାଶିବରାତ୍ରୀ। ଦୀପ ଜାଳି ଜାଗର କରୁଛନ୍ତି ଶ୍ରଦ୍ଧାଳୁ। ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତିକରଣ ପାଇଁ 10 କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ରାଜ୍ୟ ସରକାର। ପ୍ରୟାଗରାଜର ମହାକୁମ୍ଭ ମେଳାର ଆଜି ଶେଷ ଦିନରେ ଭାରତୀୟ ବାୟୁସେନାର ଏୟାର ଶୋ ଏବଂ ମାଲକାନଗିରିରେ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତିମେଳା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।